आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଗୁଜରାଟରେ ଆଜି 8000 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ବଣ୍ଟନ କରିବେ ପ୍ରଥମ କିସ୍ତି। ସମଗ୍ର ଦେଶରେ ଆସନ୍ତାକାଲିଠାରୁ ପାଳନ କରାଯିବ ସ୍ୱଚ୍ଛତା ହିଁ ସେବା ଅଭିଯାନ। ଜାମ୍ମୁ କାଶ୍ମୀର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଶେଷ। ଜାମ୍ମୁ କାଶ୍ମୀରରୁ ସନ୍ତାସବାଦର ମୂଳ ଉତ୍ପାଟନ ଲାଗି ଗ୍ରହଣ କରାଯିବ ପଦକ୍ଷେପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନୌସେନା କମାଣ୍ଡରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଳନୀ ଆରମ୍ଭ ହେବ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ। ଏବଂ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଦକ୍ଷିଣ କୋରିଆକୁ 4-1 ଗୋଲ୍ରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ପାଇଁ ବର୍ତ୍ତମାନର ଯୁଗ ହେଉଛି ସୁବର୍ଣ୍ଣ ଯୁଗ। ସେ କହିଛନ୍ତି ଦେଶ ବର୍ତ୍ତମାନ ଅମୃତକାଳ ପରିସ୍ଥିତି ଦେଇ ଗତି କରୁଛି ଏବଂ ଆଗାମୀ 25 ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ରଖିଛି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଗୁଜରାଟର ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଅହମ୍ମଦାବାଦଠାରେ ଆଜି 8000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଅହମ୍ମଦାବାଦ ଏବଂ ଭୁଜ୍ ମଧ୍ୟରେ ଦେଶର ପ୍ରଥମ ନମୋ ଭାରତ ର୍ୟାପିଡ୍ ରେଲ୍ ସେବା ଏବଂ ଅନ୍ୟ 6 ବନ୍ଦେ ଭାରତ ଟ୍ରେନ୍କୁ ସେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କ ଶାସନର ତୃତୀୟ ପାଳିର ପ୍ରଥମ 100 ଦିନ ମଧ୍ୟରେ ଦେଶରେ ଆଶାତୀତ ବିକାଶ ହୋଇପାରିଛି। ଏହି 100 ଦିନ ମଧ୍ୟରେ ସମାଜର ବିଭିନ୍ନ ବର୍ଗର କଲ୍ୟାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଆଖିଦୃଶିଆ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରେଳ, ସଡ଼କ, ବନ୍ଦର ଏବଂ ବିମାନ ସଂଯୋଗୀକରଣ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରାଯାଇଛି। ଶ୍ରୀ ମୋଦି କହିଛନ୍ତି ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ନମୋ ଭାରତ ର୍ୟାପିଡ୍ ଟ୍ରେନ୍ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ଉନ୍ନତ ଟ୍ରେନ୍ ପରିବହନ ସେବା ଯୋଗାଇବାରେ ସାହାଯ୍ୟ କରିବ। ଦେଶର ଅନ୍ୟ ଭାଗରେ ନମୋ ଭାରତ ର୍ୟାପିଡ୍ ଟ୍ରେନ୍ ସେବା ଆରମ୍ଭ କରିବା ପାଇଁ ଯୋଜନା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରରେ ଭାରତର ଭାବମୂର୍ତ୍ତିରେ ପରିବର୍ତ୍ତନ ଘଟିଛି। ପ୍ରତ୍ୟେକ ରାଷ୍ଟ୍ର ସେମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ଭାରତର ଆଭିମୁଖ୍ୟକୁ ଗ୍ରହଣ କରୁଛନ୍ତି। ଗୁଜରାଟର ଭିଭିଭୂମି ବିକାଶ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶକୁ ଗୁଜରାଟ ପ୍ରଥମ ଭାରତ ନିର୍ମିତ ପରିବହନ ଏୟାରକ୍ରାଫ୍ଟ ସୁବିଧା ଯୋଗାଇଦେବ। ପ୍ରଧାନମନ୍ତ୍ରୀ ଆଜି 6 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 30,000 ଆବାସ ମଞ୍ଜୁର କରିଛନ୍ତି। ସେହିପରି ବାସଗୃହ ନିମନ୍ତେ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତି ବଣ୍ଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ରାଜଧାନୀ ଭୁବନେଶ୍ୱରରେ 81 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ଦେଶରେ ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ଆସନ୍ତାକାଲିଠାରୁ ଅକ୍ଟୋବର 2 ପର୍ଯ୍ୟନ୍ତ ପାଳନ କରାଯିବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା। ଚଳିତ ବର୍ଷ ସ୍ୱଚ୍ଛ ଭାରତ ମିଶନର 10ମ ବାର୍ଷିକୀ ପାଳନ ଅବସରରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଦେଶରେ 2 ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍ ସିଟିୟୁ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ। ଜିଲ୍ଲାସ୍ତରରେ ସ୍ୱେଚ୍ଛାସେବୀ ସଂଗଠନ ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଏହି ୟୁନିଟ୍ରେ ସାମିଲ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ସଫେଇ ମିତ୍ର ସୁରକ୍ଷା ଶିବିରମାନ ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ଏବଂ ପରିମଳ ସଂକ୍ରାନ୍ତ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋହାହିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ନୂଆଦିଲ୍ଲୀଠାରେ ଭାରତ ଷ୍ଟାର୍ଟଅପ୍ ନଲେଜ୍ ଆକ୍ସେସ୍ ରେଜିଷ୍ଟ୍ରି ଭାସ୍କରର ଶୁଭାରମ୍ଭ କରିଛନ୍ତି। ଭାସ୍କର ହେଉଛି ଏକ ଅନ୍ଲାଇନ୍ ପ୍ଲାଟଫର୍ମ ଯାହାଦ୍ୱାରା ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି, କାର୍ଯ୍ୟକର୍ତ୍ତାକୁ ସରଳ କରିବା ଲାଗି ବିଭିନ୍ନ ପନ୍ଥା ଗ୍ରହଣ କରାଯାଇଥାଏ। ଷ୍ଟାର୍ଟଅପ୍, ପୁଞ୍ଜି ବିନିଯୋଗକାରୀ, ସେବା ପ୍ରଦାନକାରୀ, ନିୟନ୍ତ୍ରଣକାରୀଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଲକ୍ଷ୍ୟରେ ଏହି ପ୍ଲାଟଫର୍ମ କାର୍ଯ୍ୟ କରିବ। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱକେନ୍ଦ୍ରରେ ପରିଣତ କରିବା ଲାଗି ଉଦ୍ୟୋଗୀ ଏବଂ ଅଂଶୀଦାରମାନଙ୍କୁ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରେ ସଂଯୋଗ ଏବଂ ସମନ୍ୱୟ ସ୍ଥାପନ ଲାଗି ଏହା ସହାୟକ ହେବ। ବ୍ୟବସାୟ କ୍ଷେତ୍ରରେ ସଂସ୍କାର ଆଣିବା ନିମନ୍ତେ ଏହି ପ୍ଲାଟଫର୍ମ ଆଶା ଏବଂ ଆକାଂକ୍ଷା ସୃଷ୍ଟି କରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାମ୍ମୁ କାଶ୍ମୀରରେ ସନ୍ତାସବାଦ କାର୍ଯ୍ୟକଳାପକୁ ପୁଣି ଉତ୍ଥାପନ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ଜାମ୍ମୁ କାଶ୍ମୀର ଅଞ୍ଚଳରେ ସନ୍ତାସବାଦକୁ ଏପରି ସ୍ତରରେ ମୂଳୋତ୍ପାଟନ କରାଯିବ ଯେପରିକି ପୁଣି ଥରେ ଏହା ଉପରକୁ ଉଠିପାରିବ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। କିସ୍ତୱାରର ପଦର ନାଗସେନିଠାରେ ପୂର୍ବତନ ମନ୍ତ୍ରୀ ସୁନୀଲ ଶର୍ମାଙ୍କୁ ସମର୍ଥନ କରି ଆୟୋଜିତ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଜାତୀୟ କନ୍ଫରେନ୍ସ ଏବଂ କଂଗ୍ରେସର ନିର୍ବାଚନ ଇସ୍ତାହାରରେ ସନ୍ତାସବାଦ କାର୍ଯ୍ୟକଳାପ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପରୋକ୍ଷରେ ସନ୍ତାସବାଦ କାର୍ଯ୍ୟକଳାପକୁ ପୁଣି ଉତ୍ଥାପନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଶାହା ସମାଲୋଚନା କରିଛନ୍ତି। ଜାମ୍ମୁ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସ କଂଗ୍ରେସ ମେଣ୍ଟ ସରକାର ଗଢ଼ିପାରିବ ନାହିଁ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। ଏନ୍ସି କଂଗ୍ରେସର ନେତାମାନେ କହିଛନ୍ତି ତାଙ୍କ ମେଣ୍ଟ ଦଳ ସରକାର ଗଠନ କଲେ ଧାରା 370କୁ ପୁଣି ଲାଗୁ କରାଯିବ। ବିଜେପି ପକ୍ଷରୁ ପାହାଡ଼ି ଏବଂ ଗୁଜର ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟ ସପକ୍ଷରେ ଲାଗୁ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ସେମାନେ ଛଡ଼ାଇ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ଗତ 15 ଦିନ ମଧ୍ୟରେ ଶ୍ରୀ ଶାହାଙ୍କର ଏହା ହେଉଛି ଜାମ୍ମୁ ଅଞ୍ଚଳକୁ ଦ୍ୱିତୀୟ ଗସ୍ତ। ପୂର୍ବରୁ ଶ୍ରୀ ଶାହା ଚଳିତ ମାସ 6 ଏବଂ 7 ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଜାମ୍ମୁ ଯାଇଥିଲେ। ସେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ଇସ୍ତାହାର ପ୍ରକାଶ କରିବା ସହ କର୍ମୀ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ଜାମ୍ମୁ କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ଶେଷ ହୋଇଛି। 7ଟି ଜିଲ୍ଲାର 24ଟି ବିଧାନସଭା ଆସନ ଲାଗି ଆସନ୍ତା 18 ତାରିଖ ଦିନ ଭୋଟ୍ ଗ୍ରହଣ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଡୋଡା, କିସ୍ତୱାର, ରାମବନ, ଅନନ୍ତନାଗ, ପୁଲୱାମା, କୁଲଗାଁ ଓ ସୋପିଆନ୍। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା 25 ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର 1 ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍ଦାନ କରାଯିବ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ପିକେ ପୋଲ୍ ଭୋଟର ଶପଥ ଅଭିଯାନ ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଅଞ୍ଚଳରେ ଅଧିକ ସଂଖ୍ୟକ ଭୋଟଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ଅଭିଯାନର ଲକ୍ଷ୍ୟ ରହିଛି। ଭୋଟରମାନଙ୍କୁ ଶିକ୍ଷା ପ୍ରଦାନ ଏବଂ ନିର୍ବାଚନରେ ଅଧିକ ସଂଖ୍ୟକ ଅଂଶଗ୍ରହଣକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏସ୍ଭିଇପି କାର୍ଯ୍ୟକ୍ରମ ଅଧୀନରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଇଚ୍ଛୁକ ଭୋଟରମାନେ ଭୋଟର ଶପଥ ପ୍ରମାଣପତ୍ର ପାଇବା ନିମନ୍ତେ svep.jk.in ଲିଙ୍କ୍ରେ କ୍ଲିକ୍ କରି ସାର୍ଟିଫିକେଟ୍ ଅଫ୍ କମିଟ୍ମେଣ୍ଟ ଡାଉନ୍ଲୋଡ୍ କରି ପାଇପାରିବେ। ନୌସେନା କମାଣ୍ଡରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଳନୀ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସମ୍ମିଳନୀରେ ନୌସେନା କମାଣ୍ଡରମାନଙ୍କ ମଧ୍ୟରେ ରଣନୀତି କୌଶଳ, କାର୍ଯ୍ୟପନ୍ଥା ଏବଂ ପ୍ରଶାସନିକ ପ୍ରସଙ୍ଗରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି 4ଦିନିଆ ଏହି ସମ୍ମିଳନୀରେ ନୌସେନା ମୁଖ୍ୟ ଉଦ୍ଘାଟନୀ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଗତ 6 ମାସ ମଧ୍ୟରେ ଭାରତୀୟ ନୌସେନାର କାର୍ଯ୍ୟକଳାପ, ପ୍ରଶିକ୍ଷଣ ଏବଂ ପ୍ରଶାସନିକ କାର୍ଯ୍ୟ ସମ୍ପର୍କରେ ନୌସେନା ମୁଖ୍ୟ ସମୀକ୍ଷା କରିବେ। ପଶ୍ଚିମ ଏସିଆରେ ଜଟିଳ ସାମୁଦ୍ରିକ ସୁରକ୍ଷା ସ୍ଥିତି ଏବଂ ଦେଖାଦେଇଥିବା ଭୌଗୋଳିକ ରାଜନୀତି, ଭୌଗୋଳିକ ରଣନୀତି ଏବଂ ଆଞ୍ଚଳିକ ଆହ୍ୱାନ ଆଦି ବିଷୟକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀ ଭାରତୀୟ ନୌସେନାର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରାଯାଇଛି। ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ଗୁରୁବାର ଜାତୀୟ ସୁରକ୍ଷା ସମ୍ପର୍କରେ ନୌସେନା କମାଣ୍ଡରମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ତିନି ସେନାର ମୁଖ୍ୟମାନେ ଅଂଶଗ୍ରହଣ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30ରେ ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ସ୍ୱଚ୍ଛ ଭାରତ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବ ଜିତେନ୍ଦ୍ର ଶ୍ରୀବାସ୍ତବ ଏବଂ ପୂର୍ତ୍ତ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ଅନିତା ମୀନା ବିଶେଷଜ୍ଞ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାମାନେ ସେମାନଙ୍କୁ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଓ 011-233-144-44 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଚୀନ୍ର ହୁଲୋନ୍ବ୍ୟୁର୍ଠାରେ ଅନୁଷ୍ଠିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଦକ୍ଷିଣ କୋରିଆକୁ 4-1 ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ହରମନପ୍ରୀତ ସିଂ 2ଟି ଗୋଲ୍ ଦେଇଥିବାବେଳେ ଉତ୍ତମ ସିଂ ଏବଂ ଜର୍ମନପ୍ରୀତ ସିଂ 1 ଲେଖାଏଁ ଗୋଲ୍ ଦେଇଛନ୍ତି। ଦକ୍ଷିଣ କୋରିଆ ପକ୍ଷରୁ ୟାଙ୍ଗ୍ ଜିହୁନ୍ 1 ଗୋଲ୍ ଦେଇଥିଲେ। ଭାରତ ଓ ଚୀନ୍ ମଧ୍ୟରେ ଆସନ୍ତାକାଲି ଭାରତୀୟ ସମୟ 3:30 ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗୁଜରାଟରେ ଆଜି 8,000 କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ବଣ୍ଟନ କରିବେ ପ୍ରଥମ କିସ୍ତି। ସମଗ୍ର ଦେଶରେ ଆସନ୍ତାକାଲିଠାରୁ ପାଳନ କରାଯିବ ସ୍ୱଚ୍ଛତା ହିଁ ସେବା ଅଭିଯାନ। ଜାମ୍ମୁ କାଶ୍ମୀର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଶେଷ ନୌସେନା କମାଣ୍ଡରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଳନୀ ଆରମ୍ଭ ହେବ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଏବଂ ଏସିଆନ୍ ଚମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଦକ୍ଷିଣ କୋରିଆକୁ 4-1 ଗୋଲ୍ରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।